ଏଇ ମଙ୍ଗଳାଚରଣ କୁହନ୍ତୁ ମଙ୍ଗଳାଚରଣ ମଙ୍ଗଳାଚରଣ ହେଉଛି ତିନି ପ୍ରକାର ରହୁଛି ନମସ୍କାର ଆଶୀର୍ବାଦ ଏବଂ ବସ୍ତୁ ନିର୍ଦ୍ଦେଶ ତେଣୁ ଯେତେ ଆପଣ ଅର୍ଥ ଦେଖିବେ ଭାଗବତ ଆରମ୍ଭ କରିଛନ୍ତି ମଙ୍ଗଳାଚରଣ ତିନୋଟି ସମୟରେ ମଙ୍ଗଳାଚରଣ କରିଛନ୍ତି ତେଣୁ ଶୁଦ୍ଧ ବସା ସେଭଳି ଭଗବାନ କଥା କହିବା ପୂର୍ବରୁ ମଙ୍ଗଳାଚରଣ କରିଛନ୍ତି ଯେଉଁ ଭଗବାନ ନାରାୟଣଙ୍କୁ ନମସ୍କାର କରିଛନ୍ତି ନାରାୟଣ ନମସ୍କାର ଧର୍ମଚୈ ମରୁତ୍ତମ ଧର୍ମାନୁଭୂତିରେ ଯେ ଶ୍ରେଷ୍ଠ ଭଗବାନ ପୁରୁଷୋତ୍ତମ ରୂପରେ ଆସିଛନ୍ତି ଭଗବାନ ନରଳୀଳା ଧାରଣ କରିଛନ୍ତି ବିଭିନ୍ନ ପ୍ରକାର ଲୀଳା ସବୁ କରିଛନ୍ତି ଆଜ୍ଞା ରାମଦେବ ସବୁ ବହୁତ ଭଗବାନ ଲୀଳା ସବୁ ଗାନ କଲେ ଏବଂ ଶୁଣିଲେ ବହୁତ ନୃତ୍ୟ କୀର୍ତ୍ତନ ସବୁ କଲେ ତେଣୁ ଇଏ ଭଗବାନଙ୍କ ଲୀଳା ସବୁ ଯେଉଁ ରହୁଛି ଇଏ ନରୋତ୍ତମ ଭଗବାନଙ୍କର ଏବଂ ଦେବୀ ସରସ୍ୱତୀ ଦେବୀ ସରସ୍ୱତୀ ସରସ୍ୱତୀ ବି କୃପା ରହିଛି ଭଗବାନ ସମସ୍ତେ ବୁଝିପାରିବେନି ଭାଗବତ ଗୋଟିଏ କଥା କୁହାଗଲେ ମାନେ କିଏ କେଉଁ ପ୍ରକାର ବୁଝୁଛନ୍ତି ଆମେ ସେମିତି ଆପଣ ସେ କହିଥିଲେ ସେଇ ବିଷୟରେ ସେ ଆଲୋଚନା କରିବା ତେଣୁ ଭଗବାନଙ୍କର ଯେଉଁ ଲୀଳା ବର୍ଣ୍ଣନା କରାଯାଇଛି ଯେ ଭଗବାନ ଯେତେବେଳେ ଆସୁଛନ୍ତି କେମିତି ଆସୁଛନ୍ତି ବିଶେଷ କରି ଭଗବାନ କୃଷ୍ଣଦେବ ଆସିଛନ୍ତି ଭୂମି ତୃପ୍ତ ବ୍ୟାଜ ଦୈତ୍ୟାନିକ ସେବା ଦେଇ ଆକ୍ରାନ୍ତ ଗୁରୁ ମହାରାୟଣ ବ୍ରହ୍ମାଣ ଶରଣ ଯୋଗୁଁ ଭଗବାନ ଯେତେବେଳେ ଆସିବେ ଆଜିକାଲି ଆପଣମାନେ ଦେଖିବେ ବାଙ୍ଗାଲୋରରେ ଆମେ ଆସିଲା କଥାବାର୍ତ୍ତାରୁ ବହୁତ ବିଭିନ୍ନ ପ୍ରକାର ପ୍ରତିଷ୍ଠା ସବୁ ରହିଛି ଅନୁଷ୍ଠାନ ସବୁ ରହିଛି ଯେ କହୁଛନ୍ତି ଇଏ ଭଗବାନ ସିଏ ଭଗବାନ ସିଏ ଭଗବାନ କିନ୍ତୁ ପ୍ରକୃତରେ ଆମେ କେମିତି ଆଜ୍ଞା ଭଗବାନ କିଏ ଶାସ୍ତ୍ର ପ୍ରମାଣ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ କହିଲେ ଆମର ପୁରାଣରୁ ଚୈତନ୍ୟ ମହାପ୍ରଭୁ ପଚାରିଛନ୍ତି ପ୍ରଶ୍ନ ସନାତନ ବିଷୟରେ ପଚାରିଛନ୍ତି ଯେ କି ସମସ୍ତ ଶାସ୍ତ୍ରର ପାଣ୍ଡିତ୍ୟ ରହିଛି ତାଙ୍କର ସନାତନ ବିଷୟରେ ତେଣୁ ସିଏ ଯେ ପଚାରିଲେ ମହାପ୍ରଭୁ କହିଲେ ଆମେ ଭଗବାନ କେମିତି ଜାଣିବା ନା ଶାସ୍ତ୍ର ପ୍ରମାଣ ଅନୁସାରେ ଜାଣିବା ତେଣୁ ଭାଗବତର ଶାସ୍ତ୍ର ଯେତେ ଶାସ୍ତ୍ର ଭିତରେ ସବୁଠୁ ଶ୍ରେଷ୍ଠ ସେମାନେ ଭାଗବତମ ପ୍ରମାଣମଳମ ଚୈତନ୍ୟ ମହାପ୍ରଭୁଙ୍କ ଭାଷାରେ ଚୈତନ୍ୟ ମହାପ୍ରଭୁ ମତ ମିଳମ ଚୈତନ୍ୟ ମହାପ୍ରଭୁଙ୍କ ମତ ହେଉଛି ସେମାନେ ଭାଗବତମ ପ୍ରମାଣ ଯେତେ ପ୍ରମାଣ ଅଛି ସବୁ ପ୍ରମାଣ ଯେତେ ଶ୍ରେଷ୍ଠ ପ୍ରମାଣ ଅଛନ୍ତି ଭାଗବତ ପ୍ରମାଣ ତେଣୁ ଭାଗବତ ପ୍ରମାଣକୁ ଦେବା ଭଗବାନ କୃଷ୍ଣ କିଭଳି ଭଗବାନ ଭଗବାନ ଯେ ଆସୁଛନ୍ତି ସେ ସେମିତି ମନକୁ ଆସୁନାହାନ୍ତି ସମସ୍ତେ ଯାଇକି ତାଙ୍କୁ ପ୍ରାର୍ଥନା କରୁଛନ୍ତି ଯେତେବେଳେ ଭୂମିର ଭାର ବଢ଼ିଯାଇଛି ଭୂମି ଦେବୀ ଗାଭୀ ରୂପରେ ଆସିକି ବ୍ରହ୍ମାଣ ଶରଣ ଦେଉ ବ୍ରହ୍ମାଙ୍କୁ ଆସିଛନ୍ତି ମୋର ଭାର ଅପମୋଦନ କରନ୍ତୁ ତେଣୁ ଭାର ଅପମୋଦନ କରିବା ବ୍ରହ୍ମାଙ୍କର ଦାୟିତ୍ୱ ବ୍ରହ୍ମାଙ୍କର ଶକ୍ତିର ବାହାର ତେଣୁ ସେ ଯାଉଛନ୍ତି ପ୍ରଭୁ କହିଲେ କାରଣ ଦେବସାଏ ବିଷ୍ଣୁ ଗର୍ଭ ଦେବସାଏ ବିଷ୍ଣୁ କ୍ଷୀର ଦେବସାଏ ବିଷ୍ଣୁ ତିନି ପ୍ରକାର ବିଷ୍ଣୁ ରହିଛନ୍ତି ପୁରୁଷ ଅବତାର ତିନି ପୁରୁଷ ଅବତାର ତେଣୁ ସେ କ୍ଷୀରୋଦକ ସେ ବିଷ୍ଣୁ ଯେ କି କ୍ଷୀରୋଦକ ଜଳରେ ସ୍ନାନ କରିଛନ୍ତି ତାଙ୍କ ପାଖକୁ ସବୁ ଯାଉଛନ୍ତି ବ୍ରହ୍ମା ସେ କ'ଣ ତନ୍ତ୍ର ଗତ୍ୱା ଜଗନ୍ନାଥମ୍ ଦେବ ଦେବ ବୃଷା କବି ପୁରୁଷାନ୍ ପୁରୁଷ ସୁପ୍ତେଣା ଉପଦସ୍ତ ସମାନ ତେଣୁ ବ୍ରହ୍ମାଙ୍କ ଯେତେବେଳେ ଶକ୍ତିର ବାହାର ହେଇଯାଉଛି ବ୍ରହ୍ମା ସେତେବେଳେ ଯାଉଛନ୍ତି ଭଗବାନ ବିଷ୍ଣୁଙ୍କ ପାଖକୁ ଯାଉଛନ୍ତି ତାଙ୍କୁ ପ୍ରାର୍ଥନା କରୁଛନ୍ତି ପୁରୁଷାନ୍ ପୁରୁଷ ସୁପ୍ତେଣା ପୁରୁଷ ସୂକ୍ତ ମନ୍ତ୍ର ଅଛି ଆମର ଯେଉଁ ରଚନା ହେଉଥିଲା ପୁରୁଷ ସୂକ୍ତ ମନ୍ତ୍ର ହେଉଥିଲା ଓମ୍ ଏଇସବୁ ପୁରୁଷ ସୂକ୍ତ ମନ୍ତ୍ର ତେଣୁ ବ୍ରହ୍ମା ଶିବଜୀ ଏବଂ ଅନ୍ୟ ଦେବତାମାନେ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସେତେବେଳେ ଭଗବାନ ବ୍ରହ୍ମାଙ୍କ ହୃଦୟରେ କରୁଛନ୍ତି ବସୁଦେବ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟ ପ୍ରିୟାର୍ଥନ ସମ୍ଭବନ୍ତୁ ସ୍ତ୍ରୀୟ ତେଣୁ ବ୍ରହ୍ମା କହିଲେ ଭଗବାନ ମୋତେ ବ୍ରହ୍ମାଙ୍କୁ ଯେତେବେଳେ ଭଗବାନ ଜ୍ଞାନ ପ୍ରଦାନ କରିଲେ ତାଙ୍କ ହୃଦୟରେ ଜ୍ଞାନ ଦିଅନ୍ତି ତେନି ବ୍ରହ୍ମ ହୃଦା ଯା ଆଦି କହି ବ୍ରହ୍ମାଙ୍କ ହୃଦୟରେ ସେ ଜ୍ଞାନ ପ୍ରଦାନ କରିଦିଅନ୍ତି ଆମ ସମସ୍ତ ହୃଦୟରେ ଭଗବାନ ଅଛନ୍ତି ସେ ଚାହିଁଲେ ହୃଦୟରେ ମଧ୍ୟ ଜ୍ଞାନ ପ୍ରଦାନ କରନ୍ତି ଦୁଇ ପ୍ରକାର ଭଗବାନ ହୃଦୟ ଭିତରେ ଯେଉଁ ଜ୍ଞାନ ଦିଅନ୍ତି ସେ ହେଉଛନ୍ତି ଚୈତ୍ୟଗୁରୁ ଏବଂ ବାହାରେ ଯେତେବେଳେ ଶରୀର ପ୍ରକାଶ କରନ୍ତି ସେ ହେଉଛନ୍ତି ଶିକ୍ଷାଗୁରୁ ତେଣୁ ଏହିଭଳି ଦୁଇ ଭାବରେ ଭଗବାନ ଜ୍ଞାନ ପ୍ରଦାନ କରନ୍ତି ତେଣୁ ବ୍ରହ୍ମା ବୋଲି ତ ଭଗବାନ ଜ୍ଞାନ ଦିଅନ୍ତି ତାଙ୍କ ହୃଦୟରେ ଜ୍ଞାନ ଦିଅନ୍ତି ତେଣୁ ବ୍ରହ୍ମା କହିଲେ ଯେ ଭଗବାନ ଆସିବେ ବସୁଦେବଙ୍କ ଗୃହରେ ଆସିବେ ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟ ପ୍ରିୟାର୍ଥମ ଭଗବାନ ଆସିବେ ତାଙ୍କର ପ୍ରିୟ ପାଇଁ ତାଙ୍କର ସେବା ପାଇଁ ସମସ୍ତେ ସମ୍ଭବନ୍ତୁ ସୁର ସ୍ତ୍ରୀୟ ସୁର ଦେବତାମାନେ ତାଙ୍କର ପତ୍ନୀମାନେ ସମସ୍ତେ ଆସିକି ସେଇ କେଉଁଠି ବ୍ରଜ ଆନନ୍ଦ ଇତ୍ୟାଦିରେ ମଥୁରା ଇତ୍ୟାଦିରେ ସବୁ ତାଙ୍କର ଜନ୍ମଗ୍ରହଣ କରନ୍ତି ତେଣୁ ସେମାନେ ସବୁ ଆସିଛନ୍ତି, ବିଭିନ୍ନ ଦେବତାମାନେ ଭଗବାନ କଶ୍ୟପ ଆସିଛନ୍ତି, ବସୁଦେବ ରୂପରେ ଆସିଛନ୍ତି, ଅଦିତି ଆସିଛନ୍ତି କେଉଁ ରୂପରେ, ଦେବତୀ ରୂପରେ ଆସିଛନ୍ତି, ଏସବୁ ବିଭିନ୍ନ ପ୍ରକାର ଲୀଳା ସବୁ ଆସୁ, ରାଧାରାଣୀ ଆସୁଛନ୍ତି, ଭଗବାନଙ୍କର ଯେତେ ସବୁ ବୈକୁଣ୍ଠ ଧାମ ଚିର ଜଗତ ଯେଉଁ ରହିଛି ସମସ୍ତେ ଆସୁଛନ୍ତି ଭଗବାନଙ୍କ ଲୀଳାରେ, ସମସ୍ତେ କ'ଣ ଅଭିନୟ କରୁଥିବା, ସମସ୍ତେ ବିଭିନ୍ନ ପ୍ରକାର ଲୀଳାରେ ଅଂଶଗ୍ରହଣ କରୁଛନ୍ତି। ଆମେ ଏତେ ସବୁ ଭଗବାନଙ୍କର ଆୟୋଜନ କରୁଛେ, କିନ୍ତୁ ଯେଉଁମାନେ ସଫଳ ହେବେ, ଭଗବାନଙ୍କର ଲୀଳା ଚାଲିଛି, ସବୁବେଳେ ଚାଲିଛି, କେଉଁ ଜଗତରେ ଭଗବାନ ଲୀଳା ଚାଲିଛି, ତେଣୁ ସେ ଜଗତରେ ସେମାନେ ସେ ଭଗବାନଙ୍କ ସହିତ ଅଂଶଗ୍ରହଣ କରିବେ। ଭଗବାନଙ୍କ ସହିତ ଆମର ଯେଉଁ ନିତ୍ୟ ସମ୍ବନ୍ଧ ରହିଛି, ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧବ୍ୟ, ଏ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି। ତେଣୁ ଆମର ଯେଉଁ ସମ୍ବନ୍ଧ, ସେ ସମ୍ବନ୍ଧରେ ଆମେ ବୁଲି ଯାଇଛି, ତେଣୁ ଗୁରୁଦେବ କୃପାରେ ଆମେ ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଉଛୁ। ଆମେ ଭଗବାନଙ୍କ ସହିତ କେଉଁ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟା ଆମେ ଜାଣିପାରିବୁ। ତେଣୁ ଆମେ ଯେଉଁମାନେ ସଫଳ ହେବେ ଜୀବନରେ, ସେମାନେ ଭଗବାନଙ୍କର ସେଇ ଧାମରେ ତାଙ୍କ ସହିତ ଲୀଳା କରିବେ, ସେଇଭଳି ଭାବରେ ସମ୍ବନ୍ଧରେ ସ୍ଥାପନ କରିବେ। ତେଣୁ ଯେତେବେଳେ ଦେବତାମାନେ ମଧ୍ୟ ସବୁ ଆସୁଛନ୍ତି, ବସୁଦେବ ଦେବତୀ ଇତ୍ୟାଦି ତାଙ୍କର ଆସୁଛନ୍ତି, ତେଣୁ ତାଙ୍କର ଯେତେବେଳେ ବିବାହ ହେଉଛି, ସେହି ସମୟରେ କଂସ କ'ଣ କରୁଛନ୍ତି, ପତି ପ୍ରଫୁଲ୍ଲ କଂସ ଆବାସ୍ତମ ଗର୍ଭ ମନ୍ତା ଯାହା ବୃଦ୍ଧ ଗୋଟେ ଆକାଶବାଣୀ ହେଇଛି, ଦେବକୀ ବସୁଦେବଙ୍କର ଯେତେବେଳେ ବିବାହ ହେଇଛି, କଂସ ତାଙ୍କର ଅତି ପ୍ରିୟ, ଦେବଙ୍କ ଅତି ପ୍ରିୟ, ତେଣୁ ସେ ତାଙ୍କୁ ରଥରେ ନେଉଛନ୍ତି, ଏବଂ ସେହି ସମୟରେ ଆକାଶବାଣୀ ହେଇଛି ଯେ ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାଙ୍କ ବୟସ ଅବୃଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋର ହତ୍ୟା ହତ୍ୟା କଲେ, ତେଣୁ ସେହି ସମୟରେ ସିଏ କଂସ ବହୁତ ଭୟଭୀତ ହେଇଯାଇଛି, ସାଙ୍ଗେ ସାଙ୍ଗେ ଦେବକୀକୁ ହତ୍ୟା କରିବା ପାଇଁ, ଯଦିଓ ଭଉଣୀ ବିବାହ ଏବେ ସାଙ୍ଗେ ସାଙ୍ଗେ ବିବାହ କରିକି ଆସୁଛନ୍ତି, କିନ୍ତୁ ତଥାପି ତାଙ୍କୁ ତାଙ୍କର ପେଣୀ ଧରିକି ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଇଛି। ତେଣୁ ସେହି ସମୟରେ ତେଣୁ ସେହି ସମୟରେ ବସୁଦେବ ବହୁତ ପ୍ରକାର ତାଙ୍କୁ ବୁଝେଇଛନ୍ତି ଯେ ମୃତ୍ୟୁ, ତମେ ଯେଉଁ ମୃତ୍ୟୁକୁ ଡରୁଛ, ମୃତ୍ୟୁ ଦେହବତା ଜନ୍ମବତା ବୀର ଦେହୀନ ସଦା, ଯେଉଁମାନେ ମୃତ୍ୟୁ ଜନ୍ମ ଗ୍ରହଣ କରିଛନ୍ତି ମାନେ ତାଙ୍କ ମୃତ୍ୟୁ ନିଶ୍ଚିନ୍ତ, ତେଣୁ ଅଦେବ ଅଦ ସଦାନ୍ତି ମୃତ୍ୟୁ ବେଇ ପ୍ରାଣ ଥିବ, ଏବେ ହଉ ନହେଲେ ଶହେ ବର୍ଷ ପରେ ମୃତ୍ୟୁ ନିଶ୍ଚିନ୍ତ। ମୃତ୍ୟୁ ବେଇ ପ୍ରାଣୀ ନାମ ଧ୍ରୁବ, ମାନେ ଜଣେ ଜନ୍ମ ଗ୍ରହଣ କରିଛି ମାନେ ତାର ମୃତ୍ୟୁ ନିଶ୍ଚିତ, ତେଣୁ ଏ କଥା ଯେତେବେଳେ ଶୁଣିଲେ, କିନ୍ତୁ ତଥାପି ସେ କଂସ ତାଙ୍କ ଦେବକୀ ନିଜ ଭଉଣୀକୁ ହତ୍ୟା କରିବା ପାଇଁ ବିରତ ହେଉନାହାନ୍ତି, ତେଣୁ ତାପରେ ବସୁଦେବ ଚିନ୍ତା କରୁଛନ୍ତି କେମିତି ମୁଁ ବର୍ତ୍ତମାନ ମୋର ପତ୍ନୀଙ୍କୁ ରକ୍ଷା କରିବି, ତେଣୁ ସେ କହୁଛନ୍ତି ନଇ ଅଶାସ୍ତେ ଭୟଂ ସୌମ୍ୟଂ ଯତ୍ ପଇସା ଶରୀର ବା ପୁତ୍ରାନ୍ତ ସମୟ ପଇସା ସେ ଯଥାସ୍ତେ ଭୟଂ ଉତ୍ଥିତ, କଂସର ଭୟ ହେଉଛି କ'ଣ, ତାଙ୍କର ଅଷ୍ଟମ ଗର୍ଭ ମୋର ହତ୍ୟା କରିବ, ତେଣୁ ସେ କହୁଛନ୍ତି ନଇ ଅଶାସ୍ତେ ଭୟଂ ତୁମର ଭୟ କରିବାର ଦରକାର ନାହିଁ, କେମିତି ଦରକାର ନାହିଁ ନା ମୁଁ ମୋର ଯେତେ ପୁତ୍ର ହେବେ ଅଷ୍ଟମ ପୁତ୍ରକୁ ତୁମ ଭୟ ତ ମୋର ସବୁ ପୁତ୍ରକୁ ମୁଁ ତୁମକୁ ସମର୍ପଣ କରିଦେବି, ପୁତ୍ରାନ୍ତେ ସମପଇସେ ସେ ଯଥାବି ତମର ଯାହା ଭୟ ରହୁଛି ଯଥେଷ୍ଟ ଭୟ ମୁତ୍ତିତ, ତେଣୁ ଏଇଠି ସରସ୍ୱତୀ ଦେବୀଙ୍କର କୃପା, ସରସ୍ୱତୀ ଦେବୀଙ୍କର ଶକ୍ତି ବିଷୟ ବର୍ଣ୍ଣନା କରିବା। କଂସ ଶୁଣିଲେ କ'ଣ ନା ବସୁଦେବ କହୁଛନ୍ତି ତାଙ୍କର ସମସ୍ତ ପୁତ୍ର ମୋତେ ସମର୍ପଣ କରିବେ, ପୁତ୍ରାନ୍ତେ ସମପଇସେ ସେ ଯଥେଷ୍ଟ ଭୟ ମୁତ୍ତିତ, ଯାହାଙ୍କ ଠାରୁ ଭୟ ମୋର ଆସୁଛି, ଭୟ କରିଦେଇଛନ୍ତି ନା ଆକାଶବାଣୀ ଶୁଣିକରି, ଅଶାସ୍ତୁ ଅଷ୍ଟମ ଗର୍ଭ ହତା ଯାଙ୍କ ବୟସ୍ୟ ବୃଦ୍ଧ, ତାଙ୍କର ଯେଉଁ ଅଷ୍ଟମ ଗର୍ଭ ମୋର ହତ୍ୟା କରିବେ, ଏଇଟାକୁ ଭୟ ରହିଛି, ତେଣୁ ବସୁଦେବ କହିଲେ ଯଥେଷ୍ଟ ଭୟ ମୃତ୍ୟୁ ତମ ଯେଉଁଟା ତମର ଭୟ ରହିଛି ସେ ସମସ୍ତ ପୁତ୍ରଙ୍କୁ ତାଙ୍କୁ ସମର୍ପଣ କରିବେ। କିନ୍ତୁ ଏଇଠି ସରସ୍ୱତୀ ଦେବୀ ରାମରଭ୍ୟାସ ବିଶ୍ୱନାଥ ଚକ୍ରବର୍ତ୍ତୀ, ଆଜି ମଧ୍ୟ ଛଅଟି ପବିତ୍ର ତିଥି, ଆଜି ସରସ୍ୱତୀ ଦେବୀଙ୍କର ଆବିର୍ଭାବ ଦିବସ, ଏବଂ ଆଜି ହେଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ତିରୁଭାବ ଦିବସ, ରଘୁନାଥ ଦାସ ସାର୍ଙ୍କର, ଏଭଳି ଭାବରେ ବହୁତ ଆଜି ତିଥି ଅଛି, ସବୁ ବିଭିନ୍ନ ପ୍ରକାର ତିଥି ସବୁ ଅଛି, ତେଣୁ ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି ଯେ ସରସ୍ୱତୀଙ୍କର ସେଠି ଶକ୍ତି ରହେ, ସରସ୍ୱତୀ ଶକ୍ତି ପ୍ରଦାନ କରିଛନ୍ତି ସେ ଶ୍ଳୋକରେ ତାଙ୍କ କଥା। ତେଣୁ ଯେତେବେଳେ କଂସ ଭାବୁଛନ୍ତି କ'ଣ ନା ମୋର ଯାହା ସବୁ ଭୟ ରହିଛି ବସୁଦେବ ସେ ସମସ୍ତଙ୍କୁ ମୋ ପାଖକୁ ସମାଧାନ କରିବେ, ମୋତେ ଦେଇଦେବେ, ତେଣୁ ଆଉ ଭୟ କରିବା। କିନ୍ତୁ ବସୁଦେବଙ୍କର କଥା ହେଉଛି କ'ଣ, ଯଥେଷ୍ଟ ଅଭୟ ମୃତ୍ୟୁ ତମେ ଯାହାଙ୍କଠାରୁ ତମର ଭୟ ନାହିଁ ସେଇମାନେ ମୁଁ ତୁମକୁ ପ୍ରଦାନ କରିବି, ଅର୍ଥାତ୍ ଯାହାଙ୍କଠାରୁ ଭୟ ରହିଛି ମୁଁ ତାଙ୍କୁ ତାଙ୍କୁ ଦେବିନି। ତାର ଅର୍ଥ ସରସ୍ୱତୀ ବି ଥିଲା ତାଙ୍କର ଭାଷ୍ୟ, ସେଭଳି ଭାବରେ ତାଙ୍କୁ ସେଭଳିଆ ଜ୍ଞାନ ପ୍ରଦାନ କରିଛି। ତେଣୁ ଭାଗବତରେ ବହୁତ ଜାଗାରେ ଏଇଭଳି ଭାବରେ ରହିଛି, ସରସ୍ୱତୀଙ୍କର ଗୋଟେ ଅର୍ଥ ରହିଛି, ସାଧାରଣର ଗୋଟେ ଅର୍ଥ ରହିଛି। ଏଇଭଳି ଭାବରେ ଆମେ ଦେଖିବା ଯେତେବେଳେ ଭଗବାନଙ୍କର ବିଭିନ୍ନ ଆସିଲେ, ତାପରେ ଭଗବାନ ଯାଇଛନ୍ତି, ତାପରେ ଦେବକୁ ଛାଡ଼ି ଦେଇଛନ୍ତି, ସେ ତେବେ ବସୁଦେବଙ୍କର ଯେଉଁ ପୁତ୍ର ହେଇଛି ପ୍ରଥମ ପୁତ୍ରକୁ ସେ ଆଣିକିରି ସମର୍ପଣ କରିଛନ୍ତି କଂସ ପାଖରେ। ତେଣୁ କଂସ ଭାବୁଛି କ'ଣ ନା ଇଏ ତ ଆ ପ୍ରତି ତମର ଭୟ ନାହିଁ, ଅଷ୍ଟମ ଗର୍ଭ ଦେବକୁଙ୍କର ଅଷ୍ଟମ ଗର୍ଭ ମୋର ହତ୍ୟା କରିବେ, ତେଣୁ ପ୍ରଥମ ଗର୍ଭଟି କ'ଣ ଅସୁବିଧା ଅଛି, ତେଣୁ ସେ ଛାଡ଼ି ଦେଇଛନ୍ତି। କିନ୍ତୁ ନାରଦ ମୁନି ଆସି ସେଠି ପହଞ୍ଚି ଯାଇଛନ୍ତି। ନାରଦ ମୁନି ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ନାରଦ ମୁନି ଗୋଟେ ଅଷ୍ଟଦଳ ପଦ୍ମ ଆଣିକି ଦେଖୁଛନ୍ତି, କହିଲେ ଆର ଅଷ୍ଟମ କେଉଁଟା ପତ୍ର କହିଲେ, ଏପଟୁ ଆରମ୍ଭ କଲେ ଏଇଟା ଲାଷ୍ଟଟା ହେଉଛି ଅଷ୍ଟମ, ପୁଣି ଦ୍ୱିତୀୟରୁ ଆରମ୍ଭ କଲେ ପ୍ରଥମଟା ହେଉଛି ଅଷ୍ଟମ, ତୃତୀୟରୁ ଆରମ୍ଭ କଲେ ଦ୍ୱିତୀୟଟି ହେଉଛି ଅଷ୍ଟମ, ଏଇଭଳି ଭାବରେ କହିକିରି ସେ କହିଲେ ଇଏ ହେଉଛି ଦେବତାମାନଙ୍କର ଗଣନା, ତେଣୁ କେଉଁଟା ଅଷ୍ଟମ କେଉଁଟା ପ୍ରଥମ ତମେ କହିପାରିବ। ଏଇଭଳି ଯେତେବେଳେ କହିଛନ୍ତି ସେତେବେଳେ ସାଙ୍ଗେ ସାଙ୍ଗେ କଂସ କ'ଣ କଲେ ନା ସେଇ ବସୁଦେବଙ୍କର ପ୍ରଥମ ପୁତ୍ରକୁ ଆଣିକି ହତ୍ୟା କରିଛି। ଏଇଭଳି ଭାବରେ ଯେତେବେଳେ ଛଅଟି ପୁତ୍ର ଅଷ୍ଟମ ଗର୍ଭରେ ଭଗବାନ ଆସିଲେ ନା, ଛଅଟି ପୁତ୍ର ଯେଉଁ ହତ୍ୟା କରିଛନ୍ତି, ସପ୍ତମ ଗର୍ଭରେ ଦେବତୀଙ୍କର ସପ୍ତମ ଗର୍ଭରେ ଭଗବାନ ତାଙ୍କୁ କହୁଛନ୍ତି, ତାଙ୍କ ମାୟାଦେବୀ ବୋଲ ବୃନ୍ଦାବନ ମାୟାଦେବୀ କହୁଛନ୍ତି, ଯେ କହୁଛନ୍ତି ଗଛ ଦେବୀ ରାଜନ ସୌମ୍ୟ ଦେବକୀ ଜଠିର ଗର୍ଭମ ତାନ୍ ସନ୍ନିକର୍ଷ ରୋହିଣୀ ଗର୍ଭରେ, ଦେବକୀଙ୍କ ଗର୍ଭରେ ବର୍ତ୍ତମାନ ଯେ ଅଛନ୍ତି ସେ ହେଉଛନ୍ତି ଶେଷ ଶେଷ ଅନନ୍ତ ଦେବ, ଅନନ୍ତ ଦେବ ଯେ ଭଗବାନ ବଳଦେବ, ପ୍ରଭୁ କହିଲେ ବଳଦେବ ହେଉଛନ୍ତି ଭଗବାନ କୃଷ୍ଣଙ୍କର ପ୍ରଥମ ବିସ୍ତୃତ ଅଂଶ ହେଉଛନ୍ତି ବଳଦେବ, ତାଙ୍କଠାରୁ ଆସୁଛନ୍ତି ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ପୁଣି ତାଙ୍କଠାରୁ ଯେ ଆସୁଛନ୍ତି ସେ ହେଉଛନ୍ତି ଆଉ ଗୋଟିଏ ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ଯେ ସଂକର୍ଷଣ ସେ ହେଉଛନ୍ତି ଅନନ୍ତଦେବ ରୂପରେ ଭଗବାନଙ୍କର ବିଭିନ୍ନ ସେବା କରୁଛନ୍ତି, ଦଶ ପ୍ରକାର ସେବା କରୁଛନ୍ତି ଭଗବାନଙ୍କର। ତେଣୁ ଭଗବାନ ଯେତେବେଳେ ଆସିବେ ତା ପୂର୍ବରୁ ଅନନ୍ତଦେବ ଦେବକୀ ଗର୍ଭରେ ଶଯ୍ୟା ସ୍ଥାପନ କରୁଛନ୍ତି, ଇଏ ବଳଦେବଙ୍କର ଗୋଟେ ଭଗବାନଙ୍କର ସେବା, ଶଯ୍ୟା ସ୍ଥାପନ କରିବେ ଭଗବାନ ଯେଉଁଠି ଶୟନ କରୁଛନ୍ତି ବା ବସୁଛନ୍ତି ସେ ଯେଉଁ ସ୍ଥାନ ଆସି ବସୁଛନ୍ତି ବଳଦେବଙ୍କର ବିସ୍ତାର, ଅନନ୍ତଦେବଙ୍କ ବିସ୍ତାର। ତେଣୁ ସେ ତାଙ୍କର ମାୟାକୁ କହୁଛନ୍ତି, ମାୟାଦେବୀ କହୁଛନ୍ତି ଯେ ଦେବକ୍ୟା ଜଠର ଗର୍ଭ ଶେଷାକ୍ଷମ ଧାମ ନ, ବର୍ତ୍ତମାନ ଦେବକୀଙ୍କର ଗର୍ଭରେ ଯିଏ ଅଛନ୍ତି ସେ ହେଉଛନ୍ତି ଶେଷ ଶେଷ ଦେବକୀ, ତନ୍ ସନ୍ନିବେଶ ରୋହିଣୀ ହୃଦୟରେ ସ୍ଥାପନ, ତାଙ୍କୁ ଆଣିକିରି ଆକର୍ଷଣ କରିକି ନେଇକିରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ଏଠି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷ୍ୟ ଦେଇଛନ୍ତି, ଏ ଯେଉଁ ଛଅଟି ପୁତ୍ର ଦେବକୀଙ୍କ ପୁତ୍ର ଯେଉଁ ହତ୍ୟା କରାଗଲା ତାର ଅର୍ଥ କ'ଣ, ତାର ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷ୍ୟ କହୁଛନ୍ତି ଯେ ଆମର ଯେତେ ଭଗବାନ କେତେବେଳେ ଆସିବେ, ଯେତେବେଳେ ଆମର ଏଇ ସବୁ ଛଅଟି ଋତୁ ଓ ଚାରିଟି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ହେଉଛି ଛଅଟି ଋତୁ ଆମର ପ୍ରଭାତ, ଏସବୁ ଥିବା ପର୍ଯ୍ୟନ୍ତ ଆମେ ଭଗବାନ ପ୍ରାପ୍ତ ହୋଇପାରିବା। ତେଣୁ ଦେବକୀ ଯେଉଁଭଳି ଭାବରେ କଂସକୁ ଭୟ କରୁଥିଲେ ସେଇଭଳି ଭାବରେ ଯଦି ଆମେ ଏଇ ଛଅଟି ଋତୁ ଯେଉଁ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏଇ ଛଅଟି ଋତୁକୁ ଯଦି ଆମେ ଭୟ କରିବା ତାହେଲେ ପ୍ରଥମେ ଆମେ ବଳଦେବଙ୍କ କୃପା ପ୍ରାପ୍ତ ହେବା। ବଳଦେବଙ୍କର ଆମ ଶିଶୁ ଗୌରବ ସେ ମହାରାଜ କହନ୍ତି ଯେ ବଳଦେବ ହେଉଛନ୍ତି କ'ଣ, ତାଙ୍କର ଯେଉଁ ଆୟୁଧ କିଭଳି ଭାବରେ ନା ହଳ ଏବଂ ମୂଷଳ, ଆମର ଯେଉଁ ଗାଁ ଗହଳିରେ ଆପଣମାନଙ୍କର ବହୁତ ଗାଁ ଆସିଥିବେ ଗାଁରେ ସବୁ ବର୍ତ୍ତମାନ କୃଷି ଯେଉଁ ଚାଷ ହେଉଛି କେମିତି ହେଉଛି, ଆଜିକାଲି ତ ସବୁ ଟ୍ରାକ୍ଟର ୟୁଜ୍ ହେଲାଣି, କିନ୍ତୁ ହଳ ଲଙ୍ଗଳେ ଯେଉଁ ଚାଷ ହେଉଥିଲା, ଚାଷ ହଳ ଲଙ୍ଗଳେ କ'ଣ ହେଲା ପରେ ଯାଇକିରି ଧାନ ଲଙ୍ଗଉଥିଲା ଲଙ୍ଗଉଥିଲା। ତେଣୁ ସେଇଭଳି ଭାବରେ ଆମ ହୃଦୟରେ ଏଇ ଯେଉଁ ସବୁ ରହିଛି, ମହିଳା ସବୁ ରହିଛି, ଏ ମହିଳାକୁ ଭଗବାନ ବଳଦେବ ହଳ ଲଙ୍ଗଳେ ତ ସଫା କଲେ, ଭଗବାନଙ୍କ ବଳଦେବଙ୍କ କୃପା ହେଲେ ଆମେ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥୀ ହେବୁ। ତେଣୁ ଏଇଭଳି ଭାବରେ ମହାଦେବୀ ଆସି ଦେବତୀଙ୍କ ଗର୍ଭରୁ ସେଇ ଶଙ୍କର୍ଷଣକୁ ନେଇ ଶେଷ ଯିଏ ରହିଛନ୍ତି ତାଙ୍କୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଛନ୍ତି। ତାପରେ ଭଗବାନ ଆସି ଜନ୍ମ ତୋ ଜଗନ୍ମଙ୍ଗଳମଚ୍ୟୁତାଂଶ ସମାହିତ ସୁରସ୍ୱତୀନ ଦେବୀ ଦଧାର ସର୍ବାତ୍ମକାତ ଭୂତମ କାଷ୍ଠା ଯଥାନନ୍ଦକର ମନସ୍ଥ। ଭଗବାନ ଯେତେବେଳେ ଆସିବେ ଜଗତ ମଙ୍ଗଳ ସମସ୍ତଙ୍କର ମଙ୍ଗଳ। ଜୟ ଶ୍ରୀ ଶ୍ରୀମାନ ଚୈତ୍ର ମହାପ୍ରଭୁ କି ଜୟ ଶ୍ରୀ ଗୋକୃଷ୍ଣ ଗୋକୃଷ୍ଣ କି ଜୟ ଶ୍ରୀ ଶ୍ରୀ ରାଧା ଗୋପାଳ କି। ଭଗବାନ କୃଷ୍ଣ ଆସିଥିଲେ 5000 ବର୍ଷ ତଳେ, ଚୈତନ୍ୟ ମହାପ୍ରଭୁ ଆସି 500 ବର୍ଷ ତଳେ, ତାଙ୍କ ଲୀଳା ହେଉଛି ସେଇଭଳି ଭାବରେ। କିଭଳି ଭଗବାନ ଯେଉଁ ଆସୁଛନ୍ତି କ'ଣ ପାଇଁ ଆସୁଛନ୍ତି ନା, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଦାନ। ଭଗବାନ ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଜୀବିତେ। ଭଗବାନ ଆସୁଛନ୍ତି ଯେ ସାଧୁ ଭକ୍ତମାନେ ଆଜି ଏଠି ମନ୍ଦିରରେ ଉପବାସ କରିଛନ୍ତି, ଯେଉଁମାନେ ଅଛନ୍ତି ସେ ଆନନ୍ଦ ଭଗବାନଙ୍କ କଥା ଶୁଣିକି ଆନନ୍ଦ ପ୍ରାପ୍ତ କରୁଛନ୍ତି, ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଭଗବାନ ତାଙ୍କର ବିଭିନ୍ନ ଲୀଳା ମାଧ୍ୟମରେ, ତାଙ୍କର ବିଭିନ୍ନ ପ୍ରିୟ କାର୍ଯ୍ୟ ମାଧ୍ୟମରେ, ଏସବୁ ମାଧ୍ୟମରେ ଭଗବାନ ଆନନ୍ଦ ପ୍ରଦାନ କରନ୍ତି। ଏବଂ ଯେଉଁମାନେ ଭଗବାନଙ୍କର ଶରଣରେ ଯାଉନାହାନ୍ତି, ଦୁଷ୍କୃତମାନେ ଚାରିପ୍ରକାର ଦୁଷ୍କୃତ ଅଛନ୍ତି, ଭଗବାନ କହିଛନ୍ତି ନମାମି ଦୁଷ୍କୃତି ନମୁଡ଼ା ପ୍ରପଦ୍ୟନ୍ତି ନରାଦମ ମାୟାପୃତ ଜ୍ଞାନ ଆଶ୍ରମ ଭାବମାସିତା। ଏ ଚାରିପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ଅଧିକାଂଶ ଏଇ ଭୌତିକ ଜଗତରେ ବିଶେଷ ଭାବରେ ସମସ୍ତେ ଏଇ ଦୁଷ୍କୃତି ନୁହଁ, ତେଣୁ ଏମାନଙ୍କୁ ମଧ୍ୟ କୃପା କରନ୍ତି ଭଗବାନ ଆସିକରି ତାଙ୍କୁ ବିନାଶ କରନ୍ତି, ବିନାଶ କରି ତାଙ୍କୁ ମଧ୍ୟ କୃପା ପ୍ରଦାନ କରନ୍ତି, କଂସକୁ ଭଗବାନ ହତ୍ୟା କରିବେ, କଂସକୁ ଭଗବାନ ତାଙ୍କୁ କୃପା କରିବେ ବିନାଶ କରିବେ। ତେଣୁ ଭଗବାନ ଯେଉଁ ଆସିଲେ ତତ ଜଗନ୍ ମଙ୍ଗଳ ଅଚ୍ୟୁତାଂଶ, ଭଗବାନ ଅଚ୍ୟୁତ ଆସିଲେ ନିଜ ଅଂଶ ସହିତ ଆସୁଛନ୍ତି। ସମାହିତ ସୁରସ୍ୱତୀନ ଦେବୀ, ସୁର ଯିଏକି ବସୁଦେବଙ୍କର ମନରେ ସେ ଆସେ, କାଷ୍ଠା ଯଥା ଅନ୍ଧକାର ମନସ୍ଥ, ଯେମିତି ସୂର୍ଯ୍ୟଦେବ ସୂର୍ଯ୍ୟ ଯେମିତି ପୂର୍ବ ଦିଗରେ ଉଦୟ ହୁଅନ୍ତି, ସେଭଳି ଭାବରେ ଭଗବାନ ବସୁଦେବଙ୍କର ମନରେ ଆସି ଆବିର୍ଭାବ ହେଲେ। ବସୁଦେବ ଶବ୍ଦ ଅର୍ଥ ହେଉଛି କ'ଣ ନା, ସତ୍ୱଂ ବିଶୁଦ୍ଧଂ ବସୁଦେବ ସଦ୍ଦିତଂ ଯଦିୟତେ ତତ୍ର ପୁମାନ ପାବୁତା ସତ୍ୟେ ଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ଜମିନ ସାବିଧ୍ୟତେ। ଭାଗବତ ଚତୁଃସ୍କନ୍ଧରେ ଶିବଜୀ କହୁଛନ୍ତି, ପାର୍ବତୀ କହୁଛନ୍ତି ଯେ ବସୁଦେବ ଶବ୍ଦର ଅର୍ଥ ହେଉଛି କ'ଣ ନା, ସତ୍ୱଂ ବିଶୁଦ୍ଧଂ ବସୁଦେବ ସଦ୍ଦିତଂ। ଭୌତିକ ଜଗତ ହେଉଛି ତିନୋଟି ଗୁଣ ରହିଛି, ସତ୍ୱ ରଜ ଏବଂ ତମ, ତିନୋଟି ଗୁଣ ରହିଛି। ତେଣୁ ସତ୍ୟଗୁଣ ଯେଉଁ ଭୌତିକ ଜଗତ ରହିଛି, ସେ ସତ୍ୟଗୁଣରେ ମଧ୍ୟ ରଜ ଏବଂ ତମ ଗୁଣ ମିଶ୍ରିତ ହେଇକି ରହୁଛି, କିନ୍ତୁ ଯେଉଁ ଶୁଦ୍ଧ ସତ୍ୟ ସ୍ତର ରହିଛି ଏ ଭୌତିକ ଜଗତ ତ୍ରିଗୁଣର ଉର୍ଦ୍ଧ୍ୱରେ ଯେଉଁ ସ୍ତର, ସେ ସ୍ତର ହେଉଛି ବସୁଦେବ ସ୍ତର ବା ଶୁଦ୍ଧ ସତ୍ୟ ସ୍ତର। ତେଣୁ ଆମେ ଯେତେବେଳେ ଏଇ ତ୍ରିଗୁଣ ଭିତରେ ରହିଛେ, ଆମେ ଭଗବାନଙ୍କ ବିଷୟରେ କ'ଣ ଜାଣିବା? ତେଣୁ ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ହେଇକି ରହିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନଙ୍କ ସେବାରେ ନିଯୁକ୍ତ ହେଇ ରହିଲେ ଆମେ ଆସ୍ତେ ଆସ୍ତେ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯିବା। ତେଣୁ ସେଇ ତ୍ରିଗୁଣ ଉର୍ଦ୍ଧ୍ୱ ସ୍ତର ହେଉଛି ବସୁଦେବ ସ୍ତର, ଯେଉଁ ବସୁଦେବ ଆସିଛନ୍ତି ଭଗବାନ ପିତା ବସୁଦେବ, ତାଙ୍କର ମନରେ ଭଗବାନ କାଷ୍ଠା ଯଥା ନନ୍ଦକର ମନସ୍ଥ, ଏବଂ ବସୁଦେବ ତାଙ୍କର ପତ୍ନୀ ଦେବକୀଙ୍କୁ ଦୀକ୍ଷା ମାଧ୍ୟମରେ, ଯେମିତି ଗୁରୁଦେବ ଆମେ ଯେତେବେଳେ ଦୀକ୍ଷା ଗ୍ରହଣ କରୁଛେ, ଗୁରୁଦେବ ଆମକୁ ସମ୍ବନ୍ଧ ବିଜ୍ଞାନ ପ୍ରଦାନ କରୁଛନ୍ତି, ଭଗବାନ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି ସେ ବିଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ସେହିଭଳି ଭାବରେ ବସୁଦେବ ଦେବକୀଙ୍କୁ ଭଗବାନଙ୍କୁ ସ୍ଥାନାନ୍ତ ଦେବକୀଙ୍କ ମନକୁ ପ୍ରେରଣା କଲେ, तुलसा देवकी सर्व सर्व जगत निवासा निद्रा नरेज भी कहते साधवकी सर्व जगत निवास निवास भूता नितरम नरेज भुजेन्द्र के अग्निशिखे वृद्धा ज्ञान कले यथा आसत जद्यो देवकी जगन माता भगवान कर माता से जगत कर माता से साधवती जगन माता किंतु नितरम नरेज जद्यो भगवान तांकर गर्भरे आसचंदी किंतु से एते सुंदर देखा जाना कहीं भोजेन्द्र के अग्निशिखे वृद्ध जमी आम गोटे अग्नि रही जदि आम गोटे घोड़े देवा गोटे कल स्टैंड घोड़े देवा तार शिखा आसवन तार आलोक आम देखिपर से भोजेन्द्र के कंसर बंदी शाला बर्तमान आप गले मथुर भगवान मथुरा जन्मस्थान रही देखिए कंस बंदी बंदीशाला रही से बंदीशाला भगवान आविर्भाव होती तेणु भोजेन्द्र के अग्निशिखे वृद्धा जमी गोटे अग्निशिखा को यदि बंद कर दिजाव तार आलोक आज किए देखिपर से भाव में देवकी कंसर बंदीघर रहीकि अन्य रूपक जो सौंदर्य को देखिपार ना तेणु सुखदेव गोस्वामी मन दुख से कहते कथा ज्ञान खड़े कथा असती सरस्वती असती जनकर बहुत ज्ञान अच्छी किंतु से जदि ज्ञान को प्रदान न कर असती ज्ञान हो सद ज्ञान असती ज्ञान तेणु यही भाव में जोबले कंस खबर पाइल तेणु से सांगे सांगे आसिक देवकी को भावले हत्या कर किंतु जेहेतु भगवान देवकी गर्भर अच्छा तेणु से कंसर बुद्धि को भ्रमित कर दे तेणु से कहले कंस कहले देवकी मोर भौणी ताको गर्भर बर्तमान पुत्र अच्छी संतान अच्छी तेनाली हत्या कर जन्म हम से हत्या कर ये भाव में भगवान जो भगवान आठ मास देवकी गर्भ रही से भगवान आविर्भाव जय श्री गोपाल जी की जय श्री राधा महारानी की जय श्री गोपाल महाराज की जय श्री गुरुदेव की अनंत कोटि वैष्णव मंदिर की ताई गोर प्रणाम दी।